ପରେ ଆମେ ପୁଣି ଭାଗବତ କଥା ଆରମ୍ଭ କଲେ। ଆମର ଗତ ଯେଉଁ ଭାଗବତ କଥା ଥିଲା ଆମେ ଭାଗବତ ସପ୍ତାହ ବେଳେ କଥା କହୁଥିଲେ। ଗତ ଥରକ ଯେଉଁ ଆମେ କଥା କହୁଥିଲେ ସେ କାହାକୁ କେଉଁ ବିଷୟରେ କହୁଥିଲେ କି କହିପାରିବେ କାହାର ମନେ ଅଛି? ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ଶରତକାଳୀନ ଲୀଳା ଏଇ ଗୋପୀ ଗୀତ ବିଷୟ ବଂଶୀ ବେଣୁଗୀତ ବିଷୟରେ ବର୍ଣ୍ଣନା କରିଥିଲେ। ତାପରେ ଆମେ ଆଉ ଏଠି ସେମିତି ଭାଗବତ ସପ୍ତାହବଳି କଥା କହିନେ। ବାମନଦେବ କଥା ଗୋଟେ ଦିନ ତିନିଦିନ କହିଥିଲେ ରାଧାଷ୍ଟମୀରେ ବାମନଦେବଙ୍କ ଆବିର୍ଭାବ ଉପଲକ୍ଷେ। ତେଣୁ ଆମେ ଆଜି ବର୍ତ୍ତମାନ ଚବିଶ ଅଧ୍ୟାୟରୁ ସତେଇଶ ଅଧ୍ୟାୟ ଏହି ଚାରୋଟି ଅଧ୍ୟାୟରେ ଭଗବାନଙ୍କର ଗୋବର୍ଦ୍ଧନ ଧାରଣ ଲୀଳା ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ସାତ ବର୍ଷର ଲୀଳା, ତେଣୁ ଆମକୁ ସୁଯୋଗ ମିଳିଲା ଏ ଗୋବର୍ଦ୍ଧନ ଧାରଣ ଲୀଳା ଆଜିଠାରୁ ଆରମ୍ଭ ହେବ। ଅକ୍ଟୋବର ଚାରି ପର୍ଯ୍ୟନ୍ତ, ଚାରି ତାରିଖରେ ଆମେ ଯିବୁ ଗୋବର୍ଦ୍ଧନ। ଗୋବର୍ଦ୍ଧନ ଧାରଣ ଏଠି ଲୀଳା କହିକିରି ଆମେ ଯିବୁ ଗୋବର୍ଦ୍ଧନ ଧାରଣ ଲୀଳା ଦର୍ଶନ କରିବା ପାଇଁ, ସେଠି ଗୋବର୍ଦ୍ଧନ ପରିକ୍ରମା କରିବୁ। ଯାହା ହେଉ ଆଉ ସେତିକିଦିନ ପର୍ଯ୍ୟନ୍ତ ଆମେ ଚେଷ୍ଟା କରିବା ଏ ସାତଟି ଚାରୋଟି ଅଧ୍ୟାୟ କଥା ରହିଛି ଶେଷ କରିବା ପାଇଁ। ତେଣୁ ଏ ଚବିଶ ଅଧ୍ୟାୟରୁ କଥା ଆରମ୍ଭ ହୋଇଛି। ଆ ପୂର୍ବରୁ ଯେଉଁ ତେଇଶ ଅଧ୍ୟାୟର କଥା ଆମର ଶ୍ରୀବାଦ ଗୌରମୋହନ ପ୍ରଭୁ କହୁଥିଲେ ସେ ସେହି ନାହିଁ, ସେଦିନ ସନ୍ଧ୍ୟାବେଳେ ସେ କହିବେ। ଆଉ ଯାହା ସବୁ ବାକି ରହିଛି କଥା, ଭଗବାନ କେମିତି ବ୍ରାହ୍ମଣ ପତ୍ନୀମାନଙ୍କୁ କୃପା କରିଛନ୍ତି, ଯଜ୍ଞ ପତ୍ନୀମାନଙ୍କୁ, ଯାଜ୍ଞିକ ପତ୍ନୀମାନଙ୍କୁ, ସେସବୁ ବର୍ଣ୍ଣନା କରାଯାଇଛି, ସେ ସନ୍ଧ୍ୟାବେଳେ ଆଲୋଚନା ହେବ। ତେବେ ଆଜିଠାରୁ ଆମେ ସକାଳଠାରୁ ଆମର ଗୋବର୍ଦ୍ଧନ ପୂଜା ବିଷୟରେ ଆମେ ଶ୍ରବଣ କରିବା। ତେଣୁ ଆମେ ସମସ୍ତ ଭକ୍ତସ୍ୱଜନ ମାତୃବନ୍ଧୁଙ୍କୁ ଆମର ଏହି ଭାଗବତ କ୍ଲାସ୍କୁ ସ୍ୱାଗତ କରୁଛୁ। ତେଣୁ ଶ୍ଲୋକ ଏକରେ କୁହାଯାଉଛି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ବି ତତ୍ରୈବ ବଳଦେବେନ ସଂଯୁତଃ ଅପଶ୍ୟନ୍ ନିବସନ୍ ଗୋପାନ ଇନ୍ଦ୍ର ଜାଗ କୃତୋଦ୍ୟମାନ। ତେଣୁ ଭଗବାନ ଅପି, ସେ ଭଗବାନ, ଭଗବାନ ଅପି କହିବାର ଉଦ୍ଦେଶ୍ୟ ସୁଦର୍ଶ ସ୍ୱାମୀ ଓ ଅନ୍ୟାନ୍ୟ ଆଚାର୍ଯ୍ୟମାନଙ୍କ ମଧ୍ୟରେ ଏହି ଶ୍ଳୋକରେ ତତ୍ର ଏବ ଶବ୍ଦ ନିର୍ଦ୍ଦେଶ କରୁଛି ଯେ ବ୍ରାହ୍ମଣ ପତ୍ନୀମାନଙ୍କ ଭକ୍ତି ଦ୍ୱାରା ସନ୍ତୁଷ୍ଟ ଶ୍ରୀକୃଷ୍ଣ ବ୍ରାହ୍ମଣମାନଙ୍କ ଗ୍ରାମରେ ଅବସ୍ଥାନ କରିଥିଲେ। ଏହିପରି ଭାବରେ ସେ ସମସ୍ତ ବ୍ରାହ୍ମଣମାନଙ୍କୁ ଏବଂ ଏକ ସଙ୍ଗେ ଯେଉଁ ସବୁ ପୁଣ୍ୟବତୀ ବ୍ରାହ୍ମଣ ପତ୍ନୀ ସେମାନଙ୍କ ପତିମାନଙ୍କ ବ୍ୟତୀତ ଅନ୍ୟ କାହାର ସଙ୍ଗ ଲାଭର ସୁଯୋଗ ପାଉନଥିଲେ ସେମାନଙ୍କୁ କୃପା ପ୍ରଦାନ କରିଥିଲେ। ସେହି ସ୍ଥାନରେ ଶ୍ରୀକୃଷ୍ଣଙ୍କ ପିତା ନନ୍ଦ ମହାରାଜଙ୍କ ନେତୃତ୍ୱରେ ଗୋପାଳମାନେ ଯେକୌଣସି ଉପାୟରେ ହେଉ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ଯଜ୍ଞର ଆୟୋଜନ କରୁଥିଲେ ଏବଂ ସେ ସେଥିରେ ନିମ୍ନରୂପେ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଆ ପୂର୍ବରୁ ଯେଉଁ ବ୍ରାହ୍ମଣ ପତ୍ନୀମାନଙ୍କ କଥା କୁହାଯାଇଥିଲା ସେହି ସ୍ଥାନରେ ଭଗବାନ ଅବସ୍ଥାନ କରୁଥିଲା ବେଳେ ଏହି ଘଟଣାଟି ହୋଇଥିଲା। ଭଗବାନ ଅପି କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ କଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତାଦେହରେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ସର୍ବଜ୍ଞତା। ଇଂରାଜୀରେ ଭଗବାନ କୁହାଯାଏ ଓମ୍ନିପୋଟେଣ୍ଟ, ଓମ୍ନି ପ୍ରେଜେଣ୍ଟ, ଓମ୍ନିସିଏଣ୍ଟ। ଓମ୍ନିପୋଟେଣ୍ଟ କହିଲେ ସବୁ ଶକ୍ତିଶାଳୀ, ଓମ୍ନି ପ୍ରେଜେଣ୍ଟ କହିଲେ ସବୁଠାରୁ ବିଦ୍ୟମାନ, ଓମ୍ନିସିଏଣ୍ଟ କହିଲେ ସବୁ ସିଏ ଜାଣନ୍ତି ବା ଦର୍ଶନ କରନ୍ତି। ତେଣୁ ଭଗବାନଙ୍କର ଛଅଟି ଐଶ୍ୱର୍ଯ୍ୟ ରହିଛି, ଏଇ ଯେଉଁ ତିନୋଟି ଗୋଟେ ତିନୋଟି ଐଶ୍ୱର୍ଯ୍ୟ କହିଗଲା, ଆହୁରି ତିନୋଟି ଐଶ୍ୱର୍ଯ୍ୟ ରହିଛି, ସବୁ ଐଶ୍ୱର୍ଯ୍ୟ ଭଗବାନଙ୍କ ପାଖରେ ରହିଛି। ତେଣୁ ଭଗବାନ ଅପି ଶବ୍ଦର କହିବାର ଉଦ୍ଦେଶ୍ୟ ହେଉଛି ଯେ ସବୁ ଜାଣନ୍ତି ସେ ଭଗବାନ କ'ଣ ପାଇଁ ଏଇଟା ହେଉଛି, ଭଗବାନଙ୍କ କୃପାରୁ ସେଇଟା ଭଗବାନ ସେଇଟା ପ୍ରବର୍ତ୍ତନ କରିଥିଲେ, ବର୍ତ୍ତମାନ ଭଗବାନ ସେଇଟା ବନ୍ଦ କରିବେ। ଏ ଲୀଳାଟି ହେବ ଗୋବର୍ଦ୍ଧନ ଲୀଳା, ଧାରଣ ଲୀଳା, ସାତ ଦିନ ଧରି ଚାଲିବ, ସାତ ଦିନ ସାତ ରାତି ନନ୍ଷ୍ଟପ୍ ଲୀଳା ଭଗବାନଙ୍କର, ଏସବୁ ଆମେ ଶ୍ରବଣ କରିବା। ତତ୍ରୈବ କହିଲେ ସେଇ ଯାଜ୍ଞିକ ପତ୍ନୀ ଯେଉଁ ମଥୁରାର ଏଇ ଘଟଣାଟି ହୋଇଥିଲା। ତତ୍ରୈବ ବଳଦେବେନ ସଂଯୁତ, ବଳଦେବଙ୍କ ସହିତ ସେ ଥିଲେ। ତେଣୁ ଅପସନ୍ ନିବସନ ଗୋପାନ, ତେଣୁ ସେ ଦେଖିଲେ ଗୋପମାନେ ସେଠି ଅବସ୍ଥାନ କରିଛନ୍ତି, ଭଗବାନ ଦେଖିଲେ ଦର୍ଶନ କଲେ। ଅପସନ୍ ଭଗବାନ ଦର୍ଶନ ଆଉ ଆମ ଦର୍ଶନ ଭିତରେ ବହୁତ ତଫାତ୍ ଅଛି, ସେ ହେଉଛି ସର୍ବଦର୍ଶନ, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ଦର୍ଶନ ସେ କରିପାରିବେ। ଆମର ଦର୍ଶନ ହେଉଛି ସୀମିତ ଦର୍ଶନ, ସୀମିତ ଶକ୍ତି ରହିଛି ଆମ ଚକ୍ଷୁରେ, ଆମେ ଜାଣିପାରିବାନି ଅତୀତ କଥା ଭବିଷ୍ୟତ କଥା, କିନ୍ତୁ ଭଗବାନ ସବୁକିଛି ଜାଣିପାରିବେ, ସର୍ବଦର୍ଶନ ସିଏ। ତେଣୁ ଅପଶ୍ୟନ୍ अवश्य कहले भगवान दर्शन कले भगवान कौन दर्शन गोपाल निवसन गोप मैंने से अवस्थान कर इंद्रजाग कृतोद्यमान इंद्रजाग इंद्र निमित्त यज्ञ होज्ञ पूर्वर मध्य चलता कि भगवान ये बंद कले कहीं पूर्व कौन देखी नी भगवान ये विषय कह इंद्रजाग कृतोद्यमान बर्तमान गोप मैंने सब इंद्र जो रही जो तिथि होती कौन दीपावली तिथि दीपावली तिथि पर दिन हूँ कौन इंद्रजज्ञ इंद्रजज्ञ होता तेणु से इंद्रजज्ञ से दिन होता ना कौ दिन भावी देखा कौदिन होता से इंद्रजज्ञ बंद कर भगवान आसवा आम लीला टे वर्णना करवा कह कौदिन आक्चुअल होता तेणु ये जो उद्यम देखी भगवान कौन कले तद अभिज्ञ भी भगवान जानती अभिज्ञ से सबकी जानती किंतु भगवान से दुई थर व्यवहार कर प्रथम श्लोक कला भगवान द्वितीय श्लोक भगवान कहुची एवं ये परिष्कार भाव कह सर्वात्मा समस्त आत्मार रही इंद्र आत्मार से रही उपमान आत्मार रही समस्त आत्मार से रही हृदय रही सर्वात्मा परमात्मा रूप से सब रही सर्वदर्शन सबकि जानूं कौन हम कौन अति अतीत वर्तमान भविष्य सबकि जानती सर्व इंद्र गर्भखंडन सप्तरात्र पर्यंत प्रियजन सह वास विलासादिक उदरक पश्यती सह पश्यती बोली कहगला ना सब दर्शन करती कौन सब दर्शन करती ना बर्तमान ये बर्तमान भगवान ये जो इंद्र यज्ञ होता से बंद करेंगे इंद्र गर्भ इंद्र यज्ञ बंद कर उद्देश्य हूँ इंद्र गर्भ को खंडन करेंगे भगवान भगवान तर भक्त गर्भ को रख रखती ना गर्भटा भगवान प्राप्त होवार बाधा प्रदान कै गर्भ दम्भ दर्प अभिमान ये असुर स्वभाव कथा ये गर्भटा ये हूँ असुर स्वभाव संपन्न व्यक्ति मान लक्षण तेणु भगवान गर्भ खंडन करती तेणु इंद्र गर्व हो जाता कहीं समस्त पूजा कराँ पूजा कराए गर्व हो निश्चिंत भाव तेणु ये गर्व भगवान खंडन करती कृपा कर गर्व खंडन करपा कर इंद्र गर्भ खंडन सप्तरात्र पर्यंत प्रियजन सह वास विलासादिक उदरक पश्यति स सप्तरात्रि सप्तराती शतदिन नन स्टॉप लीलाटी चलो ये लीला भगवान जिते लीला रही है ये लीलाटी हूँ सब दीर्घतम लीला इनाक्ट होता भगवान तक गोड़ आउ काटू ना से त्रिभंग ललित त्रिभंग छाणी ठिया होती भगवान गोड़ काटू ना गोड़ टे एपट सेपट करना हाथ को काटू ना हाथ को टेक बाम हाथ कालिया नखरे धारण कर नख उपर गोवर्धन धार बोली कहुए हाथ को कष्ट होना चेंज करूना हाथ को ना टे हाथ गला आर हाथ धरवा सप्तरात्रि सप्तदिन चबीस इंटू सात जी घंटा है से घंटा लीला भगवान ये सब मैंने जिते ड्रामा कर सब ये से सब दीर्घ समव्यापी ड्रामा होता भगवान तेणु प्रियजन सह वास प्रियजन मान सहित भगवान जब दिन बेला जब चलिए बत्सा चारण करने गाभी चारण करने माँ पिता इत्यादि मान सहित दूर रोचा प्रिया मान दूर रोचा पुणी रात्रि जो पिता माता पाखे रोचे से सांग दूर रोचे रास लीला कर अन्न मान दूर रोचा तेणु एक समय सब समस्त प्रियजन मैंने गोटे स्थान रोपार नथिले किंतु ये लीला हूँ ये भाव लीला जो थी प्रियजन सह बास विलासादिक समस्त सहित एक समय बास कर भगवान समस्त भगवान मुख दर्शन करगवान पछ किसी ना सब दिगे मुख भगवान सर्वतः पाणी पादन सर्वतु क्षीर मुखम तेर अध्याय भगवान कहले से कथा सबुठे भगवान मुख रही तेणु आज कहीं देखिपार ना भगवान पछपट कहीं देखिपार ना समस्त भगवान मुख देखुंत चारिपटे लोक रही ब्रजवासी मैंने कि समस्त भगवान मुख दर्शन समस्त भावुंत कौन ना भगवान मुखपटे आम रही
କେହି ଭାବୁନାହାନ୍ତି ଯେ ଆମେ ଭଗବାନ ପଛପଟେ ରହିଛୁ। ଭଗବାନ ଏଭଳି ଲୀଳା କରିଛନ୍ତି, ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି। ଯାହା ହଉ, ଏଭଳି ଭାବରେ ବିଳାସ ସବୁ ଚାଲିବ। ଭଗବାନ ସେସବୁ ଜାଣନ୍ତି। ସର୍ବଦର୍ଶନ ସର୍ବାତ୍ମା ସର୍ବଦର୍ଶନ ପ୍ରଶ୍ରୟା ମନତ ପୁଚ୍ଛ। ଭଗବାନ ଯଦିଓ ସବୁକିଛି ତାଙ୍କର ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ତଥାପି ତାଙ୍କର ପିତାମାତା କେହି ନାହାନ୍ତି, କିନ୍ତୁ ତଥାପି ସେ ନନ୍ଦ ମହାରାଜ ପିତା ବୋଲି ସମ୍ବୋଧନ କରୁଛନ୍ତି। ଭଗବାନଙ୍କର କିଏ ପିତା ହେବ? ଭଗବାନ ସମସ୍ତଙ୍କ ପିତା। ତମେବ ମାତା ଚ ପିତା ତମେବ ତମେବ ବନ୍ଧୁ ସଖା ତମେବ ତମେବ ବିଦ୍ୟା ଗ୍ରହଣ ତମେବ ତମେବ ସର୍ବମ ଦେବ ଦେବ। ଆମର ପ୍ରଭୁପାଦ ମହାରାଜ କହନ୍ତି, ଯଦିଓ ଲୋକମାନେ ଏଇଟାକୁ ଦାନ କରନ୍ତି, କିନ୍ତୁ ଜାଣନ୍ତିନି ତମେବ କିଏ। ତମେବ ହେଉଛନ୍ତି ସେ ଭଗବାନ କୃଷ୍ଣ, ଈଶ୍ୱର ପରମା କୃଷ୍ଣ, ସେ ହେଉଛନ୍ତି ସବୁକିଛି। ତାଙ୍କର କେହି ପିତା ନାହାନ୍ତି, କିନ୍ତୁ ତଥାପି ସେ ପିତା ଗ୍ରହଣ କରନ୍ତି। ଏ ଭଗବାନ ଭକ୍ତ ବତ୍ସଳତା। ତେଣୁ ପିତାଙ୍କ ପାଖରେ ପୁତ୍ର ଯେଭଳି ଭାବରେ ନମ୍ର ଭାବରେ କଥା କୁହନ୍ତି, ସେଭଳି ଭାବେ ପ୍ରଶ୍ରୟାବନତୁ ପୃଚ୍ଛତ ଅବନତ ମସ୍ତକରେ ପଚାରୁଛନ୍ତି, କୃଷ୍ଣ ପଚାରୁଛନ୍ତି ପୃଚ୍ଛତ ପ୍ରଶ୍ରୟାବନତୁ ପୃଚ୍ଛତ ବୃଦ୍ଧାନନ୍ଦ ପୂର୍ବଗମାନ। ବୃଦ୍ଧ ବ୍ୟକ୍ତିମାନେ ଯେଉଁମାନେ ନନ୍ଦ ଆଦି ସବୁ ଅଛନ୍ତି, ଉପାନନ୍ଦ ଇତ୍ୟାଦି ଯେଉଁମାନେ ଅଛନ୍ତି ପୂର୍ବଗମାନ ପୂର୍ବବାସୀମାନଙ୍କୁ, ସେ ଏଇଭଳିଆ ପ୍ରଶ୍ନ ପଚାରୁଛନ୍ତି। ନନ୍ଦକୁ ମୁଖ୍ୟ ଭାବରେ ପ୍ରଶ୍ନ ପଚାରୁଛନ୍ତି। ତେଣୁ ତୃତୀୟ ଶ୍ଳୋକରେ କୁହାଯାଉଛି ଯେ କଚ୍ଚତା ମେ ପିତ କୋୟଂ ସମ୍ଭ୍ରମ ବା ସମ୍ଭ୍ରମ ବା ଉପାଗତ କିଂ ଫଳଂ କଶ୍ୟପୋଦେଶ କେନ ବା ସାଧ୍ୟତେ ମଖ। ପ୍ରଭୁ ପିତାଜୀ, କଚ୍ଚତା ମା ପିତ ମେ ମୋତେ କୁହନ୍ତୁ ପିତାଜୀ ପିତାଶ୍ରୀ, କୋୟଂ ସମ୍ଭ୍ରମ ବା ଉପାଗତ, ତୁମର କ'ଣ ଏତେ ବ୍ୟଗ୍ରତା କ'ଣ ପାଇଁ ଆଜି ଆସିଯାଇଛି? ସମ୍ଭ୍ରମ ବ୍ୟଗ୍ରତା କାହିଁକି ଆସିଯାଇ ପହଞ୍ଚିଯାଇଛି? କ'ଣ ଅସୁବିଧା ହେଇଛି? କ'ଣ କିଛି ଯଜ୍ଞ ହେଉଛି ନା କ'ଣ? କିଂ ଫଳ କଶ୍ୟ ବା ଉଦ୍ଦେଶ୍ୟ କ'ଣ? ସେ ଯଜ୍ଞର ଫଳ କ'ଣ? କାହା ଉଦ୍ଦେଶ୍ୟରେ ଏଇଟା ଯଜ୍ଞ କରାଯାଉଛି? କେନ ବା ସାଧ୍ୟତେ ମଖ, ଏଇ ଯେଉଁ ଯଜ୍ଞ କରାଯାଉଛି ସେଠି କ'ଣ ପାଇଁ କରାଯାଉଛି? ଏଇଟା କିଏ ନେବା ସାଧ୍ୟତେ କ'ଣ ପାଇଁ କରାଯାଉଛି? ତେଣୁ ଏଭଳି ଭାବରେ ପଚାରୁଛନ୍ତି ନନ୍ଦମାନେ, ନନ୍ଦ ଉପାନନ୍ଦ ଇତ୍ୟାଦି ଯେତେ ଗୋପ ମାନେ ଲୋକ ରହିଛନ୍ତି ଗୋପବୃଦ୍ଧମାନେ, ସେମାନେ ଶୁଣୁନାହାନ୍ତି କଥା। ତାଙ୍କର ଚାଲିଛି ଯଜ୍ଞ, ଯେମିତି ଆମେ କଥା କହିଲେ ମାନେ ଯେଉଁମାନେ ଫୁଲ ବୁଝୁଛନ୍ତି, କିଏ ଆମ କଥା ଶୁଣୁଛନ୍ତି, କିଏ ଶୁଣୁନାହାନ୍ତି। ଫୁଲବନ୍ଧ ଚାଲିଛି, ତାଙ୍କର ସେବା ଚାଲିଛି, ସେଇଭଳିଆ ଯଜ୍ଞ ପାଇଁ ସବୁ ବ୍ୟସ୍ତ ରହିଛନ୍ତି, କିଏ ଶୁଣୁଛନ୍ତି କିଏ ଶୁଣୁନାହାନ୍ତି ମଧ୍ୟ। କିନ୍ତୁ ନନ୍ଦ ମହାରାଜ ଶୁଣୁଛନ୍ତି, ପୁଅକୁ ବହୁତ ଭଲ ପାଉଛନ୍ତି ନା, ପୁଅ ଯାହା କହିବ ସବୁ ଶୁଣିବେ। ସିଏ ଭଲ ପାଇବା ବସ୍ତୁ ଯେଉଁଠି ରହିଛି ସେଠି ସବୁ କରିହେବ, ଭଲ ପାଇବା ବସ୍ତୁ ନାହିଁ ମାନେ ସେ ଶୁଣିପାରିବେ ନାହିଁ। ତେଣୁ ପୁଅକୁ ଭଲ ପାଉଛନ୍ତି, ଯାହା କଲେ ମଧ୍ୟ ଭକ୍ତମାନେ ମଧ୍ୟ ବିଭିନ୍ନ ଯେକୌଣସି ସେବା କରନ୍ତି ନା କାହିଁକି, ମନଟା ଭଗବାନ ପାଖରେ ରହିଛି। ଯତ୍ କରୋସି ଯତ୍ ଅସ୍ନା, ଯେଉଁ ଯେକୌଣସି ସମୟରେ ମନମନା ଭବ, ମନରେ ମଧ୍ୟ ଚିନ୍ତା କର। ଭଗବତ ଗୀତାରେ ଭଗବାନ କହିଲେ, ମାମପେତ୍ୟ ମାମନୁସ୍ମରଣ ଯୁଦ୍ଧ ଚ, ମୋତେ ସ୍ମରଣ କରି ତୁମେ ଯୁଦ୍ଧ କର। ଯିଏ ଯେଉଁ ସେବା କରନ୍ତୁ, ଯିଏ ଯେଉଁ କାର୍ଯ୍ୟ କରନ୍ତୁ, ଭଗବାନଙ୍କୁ ସ୍ମରଣ କରିବେ। ଏବେ ଯେତେବେଳେ ଆମେ ଭଗବାନ କଥା କହୁଛେ ସେତେବେଳେ ସ୍ମରଣ କରିବାର ନାହିଁ, ଶ୍ରବଣ କରିବେ। ଯେତେବେଳେ ଶ୍ରବଣ ନାହିଁ ସେତେବେଳେ କୀର୍ତ୍ତନ କରିବେ ବା ସ୍ମରଣ କରିବେ। ତେଣୁ ନନ୍ଦ ମହାରାଜ ପୁଅକୁ ଯେହେତୁ ଭଲ ପାଉଛନ୍ତି, ତେଣୁ ପୁଅକୁ କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ ଯଜ୍ଞ କାର୍ଯ୍ୟରେ ଏଇଟା ଆଣ ସେଇଟା ଆଣ ସବୁ କହୁଛନ୍ତି। ଯଜ୍ଞ ପାଇଁ ଯୋଗାଡ଼ ଚାଲିଛି, ସିଏ ମୁଖ୍ୟ ସମସ୍ତ ନିର୍ଦ୍ଦେଶ ଦେବେ, ଏଇଟା କର ସେଇଟା କର ସେଇଟା କର ଇତ୍ୟାଦି କଲେ ମଧ୍ୟ ଶୁଣୁଛନ୍ତି ପୁଅ କ'ଣ କହୁଛି। ତେଣୁ ସେମାନେ ଭାବୁଛନ୍ତି, ଅନ୍ୟମାନେ ଚିନ୍ତା କରୁଛନ୍ତି, ପିଲାଟା କାହିଁକି ଏସବୁ ପ୍ରଶ୍ନ ପଚାରୁଛି? ନନୁ ବାଳକ ସେ ତ କିମେ ତ ପ୍ରଶ୍ନ ନା, ତୁମେ ଛୋଟ ପିଲା, ତୁମେ ଯାଇକି ଖେଳିବା ବୟସ, ତୁମର ଏଠି କାହିଁକି ଏଠି ବସି ଇଏ କରୁଛ, ଆମେ କ'ଣ କରୁଛୁ, ଏ ବିଷୟରେ କାହିଁକି ତୁମେ ଚିନ୍ତା କରୁଛ? ତୁମେ ଯାଅ ନା ଖେଳିବ, ଯାଇକି ତୁମ ସାଙ୍ଗମାନଙ୍କ ସାଙ୍ଗ ବାଳକମାନଙ୍କ ସାଙ୍ଗେ ଯାଇକି ଖେଳିବ, ଯାଅ। ମନରେ ଏଇ ଉପରେ ଚିନ୍ତା କରୁଛନ୍ତି। ତେଣୁ ଭଗବାନ ଜାଣିପାରୁଛନ୍ତି, ଭଗବାନ ଭାବଗ୍ରାହୀ, ସବୁ କଥା ଜାଣନ୍ତି, ହୃଦୟ କଥା। ତେଣୁ ସେ କହୁଛନ୍ତି, ଏତଦ୍ ବୃହି ମହାନ କାମ, मह्यं शुश्रूषवे पिता हे पिता यही आपण मत कह मोर बहुत कामना जात हो जाना शुश्रूषवे शुश्रूषवे अर्थ हो शुणा प्रस्तुत रही शुणापी शुश्रूषवे शुश्रूषु भी तत्णा शुश्रूषु जो मैंने श्रवण कर भागवत कथा जो श्रवण कर संगे संगे भगवान हृदय बंदी हो जाती भागवत कथा कह जा शुश्रूषु भी तत्णा कौन धर्म प्रोजित कैदपुत्र परम निर्मल श्रृणाम सतां वेद्यम वास्तव अत्र वस्तु शिवदम तापत्र उन्मलनम श्रीमद्भागवते महामुनि कृते किंबा परीश्वर सद्य हृदय वरुद्य तत्र पृथ्वी शुश्रूषुभि तत्क्षणात् जो मैंने कथा श्रवण करुछंती भगवान तांको हृदय बंदी हो जाउछंती भगवान जदि मुक्त मुक्त जीव से आम सब बंदी कर रखिंट त्रिगुण भितर बंदी कर रखिंट किंतु भगवान कथा जो श्रवण करुचे भगवान तांको हृदय भितर बंदी हो जाउछंती मुकुड़ी हो पारना मुक्त हो पारना बंदी हो जाउछंती भगवान एवं बंदी है सी दुख पाऊना छटपट होना बहुत आनंदित होती हृदय भितर सब रही था तुमार हृदय सदा गोविंद विश्राम गोविंद करे नाम वैष्णव पराण यह भाव भक्त हृदय भगवान बंदी की रही थे मतलब आनंदित हमें सी भगवान कारण सी आम जमी भगवान आम प्राण से भाव भक्त मान भक्त भगवान प्राण एकाध भक्त जीवन तेणु सी कहते पिताजी नही गोप्यन ही साधुना जो मैंने साधु व्यक्ति से मेरे कौन से गोप्य गोपन जिनस ना सबकि प्रकाश कर दिखती सबकि प्रकाश कर साधु व्यक्ति मानी किसी गोप्य जिनस ना भगवद गीतार भगवान कहले मुझे तुमको सब गोपनीय जिनस कहीदे अर्जुन तुम मध्यम समग्र मानव समाज को कह सब गोपनीय जिनस इदम तुते गुहेतम दुई तीन थर कहले कथा तेणु अंतिम कहले सर्व गुहेतम गुहे शुणुमे परम बच हे अर्जुन मु तुमको जो भगवद गीतार सब विभिन्न प्रकार ज्ञान देली आज कौटा श्रेष्ठ ज्ञान जन बुझीपर ना बहुत लोग कौन ये गीतार सार हो तुम जहाँ कर ठीक कर ठीक करा कर ठीक कर ठीक होा हो ठीक हम ये भाव गीतार सार बोली कहती गीतार सार लोक बुझीपारे ना भगवान कहले मत लोक बुझीपार ना तेणु तक मन इच्छा बाहर कथा कौन जहाँ हूँ ठीक होनी बोली तो भगवान आसा जदा ही धर्म से ग्लानी भगवती बाहर तो अभ्युत्थान धर्म से तदात्मान सुधाम्य सबकि ठीक होता तो भगवान कहीं आसते सबकि ठीक होना भर सबकि भूल होती भगवान आस ठीक करने सजाड़ा आसाणाए साधुना विनाशाय च दुष्कृता धर्म संस्थापनार्थाय संभवामी जुगे जुगे भगवान सब कुछ भूल हो जाऊँगी असजड़ा हो जाऊँ सजाड़ आसिक भगवान धर्म को स्थापन करधर्म नाम धर्म चली बर्तमान तेणु लोक मैंने कहीं जापर गीतार सार कौन तेणु भगवान निजे कहीदे सार कथा थे कहले तथा लोक मैंने बुझीपर तेणु दुई थर पर कहले सर्वगुह तुम गुह पुणे मुझे तुमको कहूँ अर्जुन ना कौन सर्व गुहतम ज्ञान कौन ना से हूँ कौन मन्मना भव मद्भक्तो मज्जाजी मांग नमस्कुरु मनरे मत चिंता कर मन्मना भव हरे कृष्णा 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 हरे 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 राम 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 हरे मनरे मत चिंता कर मन्मना भव तेणु मनरे जन केत चिंता कर भगवान को ना जन जो भगवान भक्त हम ना से कहीं चिंता कर तार अन्य चिंता चलती चौबीस घंटा केत लोक भगवान चिंता कर चौबीस घंटा गोटे मुहूर्त चिंता करते प्रथम प्रथम आसली इस्कन धारा को सेतबाद आम तो 24 hours सब चौबीस घंटा सब भगवान सेवा निजुक्त रे तेणु मुझे जो जाए अफिश कार्य करने समझे कहते यही गोटे कौन सब कौन भगवान चिंता कर ସବୁବେଳେ କ'ଣ ଭଗବାନଙ୍କ ସହିତ ଯୁକ୍ତ ହେବ? ଗୋଟେ ମୁହୂର୍ତ୍ତ ଚିନ୍ତା କରିବ, ନମସ୍କାରଟେ କରିଦେବ, ସରିଲା। ଆଉ 23 ଘଣ୍ଟା 59 ମିନିଟ୍ 59 ସେକେଣ୍ଡ ତୁମେ ଭୌତିକ ଚିନ୍ତାରେ ନିମଗ୍ନ ରୁହ, ଆଉ ଭଗବାନ କାହିଁ ଚିନ୍ତା କରିବ? ମୁଁ କହିଲି ଏଇଟା କିଏ କହିଛନ୍ତି ନା ଜଣେ ଡାକ୍ତର କହିଛନ୍ତି। ବଦ୍ଧ ଜୀବ ସମସ୍ତେ କିଏ କେତେ ଜଣ ମନୁଷ୍ୟଣ ଶାସ୍ତ୍ରୀ କଶ୍ଚିତ ଯଦି ସିଦ୍ଧାଏ, ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧିଲାଭ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁମାନେ ସିଦ୍ଧିଲାଭ କରୁଛନ୍ତି ତାଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ତତ୍ତ୍ୱରେ ଜାଣନ୍ତି ଭଗବାନଙ୍କୁ। ତେଣୁ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି ଭଗବାନଙ୍କୁ ସେମାନେ ଏକଥା କହିବେ, ସବୁବେଳେ ଭଗବାନ ଚିନ୍ତା କର, ମନମନା ଭବ। ଯେଉଁମାନେ ଭଗବାନ ଭକ୍ତ ହୋଇଛନ୍ତି ସେମାନେ ଚିନ୍ତା କରିବେ, ନହେଲେ ଚିନ୍ତା କରିପାରିବେ ନାହିଁ, ମନମନା ଭବ ମଧ୍ୟ ଭକ୍ତ। ତେଣୁ ଭଗବାନ ଭକ୍ତ ହେଲେ ଭଗବାନ ପୂଜା ଆରାଧନା କରିବେ ମଜା ଆଜି, କିଛି ନ କରିପାରିଲେ ମଧ୍ୟ ଅନ୍ତତଃ ପାଇଁ ଭଗବାନ ପ୍ରଣାମ କରିବେ, ମା ନମସ୍କୁରୁ, ଭଗବାନ ପ୍ରଣାମ କରିବା କଥା। ଆମେ ଏତିକି ମଧ୍ୟ ଲୋକମାନେ କରୁନାହାନ୍ତି, ପ୍ରଣାମ କରୁନାହାନ୍ତି। ଭଗବତ ଗୀତା 1 ଅଧ୍ୟାୟରେ ଅର୍ଜୁନ କହିଲେ, କାହିଁକି ଲୋକମାନେ ଆପଣ ପ୍ରଭୁ ପ୍ରଣାମ କରୁନାହାନ୍ତି? 16 କାରଣ ଥାଇକରି ମଧ୍ୟ ଆପଣଙ୍କୁ ପ୍ରଣାମ କରିବାର, ତଥାପି ଆପଣଙ୍କୁ ପ୍ରଣାମ କରୁନାହାନ୍ତି। କସ୍ମାତ୍ ତେନ ନମେରନ୍ ମହାତ୍ମନ୍ ଗରୀୟସେ ବ୍ରାହ୍ମଣ ବ୍ୟାଧି କର୍ତ୍ତେ ଅନନ୍ତ ଦେବେଶ ଜଗତ ନିବାସ ତୁମକ୍ଷରଂ ସଦସତ୍ ପରମ ଜତ। ଭଗବାନଙ୍କୁ ପ୍ରଣାମ କରିବାର 16 କାରଣ ସେ କହିଛନ୍ତି ଅର୍ଜୁନ ଭଗବତ ଗୀତା 1 ଅଧ୍ୟାୟରେ, କିନ୍ତୁ ତଥାପି ଲୋକମାନେ ଭଗବାନ ପ୍ରଣାମ କରୁନାହାନ୍ତି। ସେଥିପାଇଁ ଯମରାଜ ପଠେଇବେ ତାଙ୍କ ଦୂତମାନଙ୍କୁ, ଯାଅ ଜୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତଶ୍ଚନ ସ୍ମରତି ତଚରଣାରବିନ୍ଦମ୍ କୃଷ୍ଣ ନମତି ଯଚ୍ଛିରେ କଦାପି ତାନ ଅନୟଧ୍ୱମ୍ ଅସୁତୋ ଅକୃତ ବିଷ୍ଣୁକୃତାନ୍। ସେମାନଙ୍କ ଉପକୁ ଆଣିବ, ଅନ୍ତତଃ ପକ୍ଷେ ଯିଏ ମୋତେ ପ୍ରଣାମଟି କରୁନାହିଁ, ମଧ୍ୟ ଭଗବାନ ପ୍ରଣାମ ଯେ କରୁନାହାନ୍ତି, ସେମାନଙ୍କ ଉପକୁ ଆଣିବ। ଏଇ ବହୁତ ପ୍ରକାର ଉଦାହରଣ ଦେଇଛନ୍ତି, କେଉଁମାନଙ୍କୁ ମୋ ପାଖକୁ ଆଣିବ? ଅଜାଣ ପ୍ରସଙ୍ଗ ଆମେ କଥା କହିଥିଲେ, 3 ଦିନ ଧରି ଆମେ କଥା କହିଥିଲେ। ଯାହା ହଉ, ଏଇଭଳି ଭାବରେ ଯେଉଁମାନେ ସାଧୁ ବ୍ୟକ୍ତିମାନଙ୍କ ପାଇଁ କୌଣସି ଗୋପନୀୟ ଜିନିଷ ନାହିଁ, ସାଧୁ ସବୁକିଛି ଓପନ୍ କରିଦିଅନ୍ତି, କିଛି ତାଙ୍କର ଗୋପନୀୟ ନଥାଏ। ତେଣୁ ନହି ଗୋପ୍ୟଙ୍ଗି ସାଧୁନା କୃତ୍ୟଙ୍ଗ ସର୍ବାତ୍ମନା ସର୍ବାତ୍ମନାମିହ ସର୍ବାତ୍ମନା ଭଗବାନ ତାଙ୍କ ହୃଦୟ ରହିଛନ୍ତି ସାଧୁଙ୍କ ହୃଦୟରେ, ତେଣୁ ସିଏ କିଛି ଗୋପନୀୟ ଜିନିଷ ରଖନ୍ତି, ସବୁକିଛି କହିଦିଅନ୍ତି, ଖୋଲିକରି କହିଦିଅନ୍ତି। ଅସ୍ତୁ ଅଶ୍ୱ ପରଦୃଷ୍ଟିନା ତାଙ୍କ ପାଇଁ ଇଏ ମୋର, ଇଏ ନିଜର, ଇଏ ପରର, ଏ ନିଜ ବ୍ୟକ୍ତି ମୁଁ କଥା କହିବି, ଗୋପନୀୟ କଥା କହିବି, ପର ବ୍ୟକ୍ତି ପାଇଁ କହିବି ନାହିଁ, ସେସବୁ ନଥାଏ। ସାଧୁ ସାଧୁ କହିଲେ ସମଦର୍ଶୀ, ସାଧୁ ହେଉଛନ୍ତି ସମଦର୍ଶୀ, ସମସ୍ତଙ୍କ ପାଇଁ ସମାନ ଦର୍ଶନ କରନ୍ତି ସାଧୁ। ତେଣୁ ଅମିତ୍ରୋଦା ଅସ୍ତ ବିଦ୍ୱିଷା ତାଙ୍କର କେହି ମିତ୍ର ନାହାନ୍ତି ବା ତାଙ୍କର କେହି ଶତ୍ରୁ ନାହାନ୍ତି ସାଧୁମାନଙ୍କର, ତେଣୁ ସେ ସବୁକିଛି ପ୍ରକାଶ କରିଦିଅନ୍ତି, କାହିଁକି ଗୋପନୀୟ ଜିନିଷ ରଖନ୍ତି ନାହିଁ। ତେଣୁ 5ମ ଶ୍ଳୋକରେ କୁହାଯାଉଛି, ଉଦାସୀନ ଅରିବତ୍ ବର୍ଜ୍ୟ ଆତ୍ମବତ୍ ସୁଦୁଚ୍ୟତେ ସାଧୁମାନେ ଉଦାସୀନ ଅରିବତ୍ ବର୍ଜ୍ୟ, ଯେଉଁମାନେ ଅରିବତ୍ ଯେ ନିରପେକ୍ଷ ତାକୁ ଶତ୍ରୁ ଭଳି ବର୍ଜନା କରାଯାଇପାରେ, ଯେଉଁମାନେ କାହା ସହିତ ସପୋର୍ଟ କରୁନାହାନ୍ତି ତାଙ୍କୁ ହୁଏତ ଜଣେ ଶତ୍ରୁ ଭଳି ବର୍ଜନ କରିପାରେ, କିନ୍ତୁ ଆତ୍ମବତ୍ ସୁଦୁଚ୍ୟତେ କିନ୍ତୁ ଯେଉଁମାନେ ନିଜର ବ୍ୟକ୍ତି ତାଙ୍କୁ ସୁହୃଦ ବୋଲି ଜଣେ ଅନ୍ତତଃ ପକ୍ଷେ ଗ୍ରହଣ କରିବେ। ନନୁ ବାଳକ ସହିତ ପ୍ରଶ୍ନ ତଥା ଦୁଷ୍ଟ ଅଦୁଷ୍ଟ ଫଳାହାନି କୃଷ୍ୟାଦି ଯୋଗାଦିନି 6 ଶ୍ଳୋକରେ କହିବେ। ତେଣୁ ଭଗବାନ ପଚାରୁଛନ୍ତି, ଜ୍ଞାତ୍ୱା ଅଜ୍ଞାତ୍ୱା ଚ କର୍ମାଣି ଜନୋୟମ୍ ଅନୁତିଷ୍ଠତି ବିଦୁଷଃ କର୍ମସିଦ୍ଧି ସାତ୍ ଅଥା ନାବିଦୁଷ ଭବେତ୍ ଯଥା ନ ଅବିଦୁଷ ଭବେତ୍। ଜ୍ଞାତ୍ୱା ଅଜ୍ଞାତ୍ୱା ଚ କର୍ମାଣି, ଆମେ ଯେଉଁ କର୍ମ କରିବା ଜାଣିକିରି କରିବା କଥା, ଅଜଣାରେ କରିବା କଥା ନୁହଁ। ଜନୋୟମ୍ ଅନୁତିଷ୍ଠତି, ଅନ୍ୟ ଜଣେ କରୁଛି ବୋଲି ଆମେ ସେଇଟା କରିବା ସେଇଟା ନୁହଁ। ବିଦୁଷ କର୍ମସିଦ୍ଧି ସାତ୍, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ କର୍ମସିଦ୍ଧି ପାଇଁ ନା ବିଦୁଷ ଅଭବେ
ଯେଉଁମାନେ ଅବିଦୁଷ ଯେଭଳି ଭାବରେ କାର୍ଯ୍ୟ କରୁଛନ୍ତି ବିଦୁଷ ବ୍ୟକ୍ତି ସେଭଳି ଭାବରେ କରିବେ ନାହିଁ। ସେମାନେ ଏଇ ଜଗତରେ ମନୁଷ୍ୟମାନେ ଯେତେବେଳେ କର୍ମାନୁଷ୍ଠାନ କରନ୍ତି ସେହି ସମୟରେ ବେଳେବେଳେ ସେମାନେ ଜାଣନ୍ତି ଯେ ସେମାନେ କ'ଣ କରୁଛନ୍ତି ଏବଂ ବେଳେବେଳେ ତାହା ଜାଣନ୍ତି ନାହିଁ। ଯେଉଁମାନେ ଜାଣନ୍ତି ଯେ ସେମାନେ କ'ଣ କରୁଛନ୍ତି ସେମାନେ କର୍ମର ସାଫଲ୍ୟ ଲାଭ କରନ୍ତି, କିନ୍ତୁ ଅଜ୍ଞ ମନୁଷ୍ୟମାନେ ତାହା ଲାଭ କରିପାରନ୍ତି ନାହିଁ। ତେଣୁ କହିବାର ଉଦ୍ଦେଶ୍ୟ ହେଉଛି, ପିତାଜୀ ତୁମେ ଯେଉଁ ସବୁ କରୁଛ ଏଇଟା ଜାଣିଛ ତା'ର କ'ଣ ଫଳ କ'ଣ ରହିଛି ସବୁ ଏଠୁ ଜାଣିକି କରୁଛ ନା ଅଜାଣତରେ ଅନ୍ୟମାନେ କରୁଛନ୍ତି ବୋଲି ତୁମେ କରୁଛ। ତେଣୁ ଭଗବାନ ଇଏ କିଛି କହୁନାହାନ୍ତି, ଉତ୍ତର ଦେଉନାହାନ୍ତି, ତାଙ୍କର କାର୍ଯ୍ୟରେ ଲାଗିଛନ୍ତି, ଯଜ୍ଞ କର୍ମରେ ଲାଗିଛନ୍ତି। ତେଣୁ ଭଗବାନଙ୍କୁ କହୁଛନ୍ତି, ତତ୍ର ତାବତ୍ କ୍ରିୟା ଯୋଗୁଁ ଭଗବତାନ କିଂ ବିଚାରିତ ଅଥବା ଲୌକିକ ସ୍ତନ୍ମେ ପୃଚ୍ଛଦ ସାଧୁ ଅନ୍ୟତା। ଏ ପିତାଶ୍ରୀ, ତତ୍ର ତାବତ୍ କ୍ରିୟା ଯୋଗୁଁ ତୁମେ ଯେଉଁ ବହୁତ ବ୍ୟଗ୍ରତ ପ୍ରକାଶ କରୁଛ କିଛି କାର୍ଯ୍ୟ କରିବା ପାଇଁ, ଯଜ୍ଞ କରିବା ପାଇଁ, ଭଗବତାନ କି ବିଚାରିତ, ତୁମେମାନେ ସବୁ ବିଚାର କରିଛ ତ କ'ଣ ଏଇଟା ଠିକ୍ ଅଛି କି ନାହିଁ, ଠିକ୍ ଭାବରେ କରିବା କି ନାହିଁ, ଅଥବା ଲୌକିକ ତୁମେ ବା ଲୌକିକ ଦୃଷ୍ଟିରେ କରୁଛ, ଅନ୍ୟମାନେ ଯେମିତି କରୁଛନ୍ତି ଅନ୍ୟ ଲୌକିକ ଦୃଷ୍ଟିରେ ଗୋଟେ ଦୁଇଟି ବିଚାର ରହିଛି, ଗୋଟେ ହେଉଛି ଲୌକିକ ବିଚାର, ଗୋଟେ ହେଉଛି ତତ୍ତ୍ୱ ବିଚାର, ଆପାତ ବିଚାର, ଗୋଟେ ତତ୍ତ୍ୱ ବିଚାର। ସାଧାରଣତଃ ତତ୍ତ୍ୱ ବିଚାର ଖୁବ୍ କ୍ୱଚିତ ଲୋକ କରନ୍ତି, ସମସ୍ତେ ଆପାତ ବିଚାର କଥା କୁହନ୍ତି ବା କାର୍ଯ୍ୟ କରନ୍ତି, ଯାହାକୁ ଲୌକିକ ବିଚାର କୁହାଯାଏ, ଏ ତତ୍ତ୍ୱ ଜିନିଷ ନୁହଁ, ଶାସ୍ତ୍ର ଜିନିଷ ନୁହଁ। ତେଣୁ ଆପଣମାନେ ଯେଉଁ କରୁଛନ୍ତି ତନ୍ମେ ପୃଚ୍ଛଦ ସାଧୁ ବନ୍ୟତା, ଏ ପିତାଶ୍ରୀ ଆପଣ ସ୍ପଷ୍ଟ ଭାବରେ ମୋତେ କୁହନ୍ତୁ, ଏ ଯେଉଁ କର୍ମ କରୁଛନ୍ତି ଏଇଟା କ'ଣ ପାଇଁ କରୁଛନ୍ତି, ବିଚାର କରି କରୁଛନ୍ତି ନା ବିନା ବିଚାରରେ କରୁଛନ୍ତି। ଏଇଭଳି ଭାବରେ ସାତଟି ଶ୍ଳୋକରେ ଯେତେବେଳେ ଭଗବାନ ସବୁ ପ୍ରଶ୍ନ ପଚାରିଦେଲେ, ତେଣୁ ଅଷ୍ଟମ ଶ୍ଳୋକରୁ ନନ୍ଦ ମହାଜ କହୁଛନ୍ତି, ଶ୍ରୀ ନନ୍ଦ ଉବାଚ ପର୍ଜନ୍ୟୋ ଭଗବାନ ଇନ୍ଦ୍ର ମେଘାତ୍ମୂର୍ତ୍ତୟ ତେ ବିଗର୍ଷନ୍ତି ଭୂତାନାଂ ପ୍ରୀଣନଂ ଜୀବନଂ ପୟଃ। ଦେଖ ପୁତ୍ର, ଆମେ ଯେଉଁ କାର୍ଯ୍ୟ କରୁଛୁ ଏଇଟା ଇନ୍ଦ୍ର ଯଜ୍ଞ ପାଇଁ କରୁଛୁ, ପର୍ଜନ୍ୟ ଭଗବାନ ଇନ୍ଦ୍ର, ସେ ମୋତେ ଭଗବାନ ଭଳି ଶକ୍ତିଶାଳୀ ଇନ୍ଦ୍ର, କାରଣ ସେ ବୃଷ୍ଟି କରୁଛନ୍ତି। ମେଘା ତସ୍ୟା ଆତ୍ମମୂର୍ତ୍ତୟ, ମେଘ ସବୁ ସବୁ ବୃଷ୍ଟି ହେଉଛି, ସେ ତାଙ୍କର ଆତ୍ମମୂର୍ତ୍ତି ଭଳି, ମେଘା ତସ୍ୟା ଆତ୍ମମୂର୍ତ୍ତୟ ତେ ଅଭିବର୍ଷନ୍ତି ଭୂତାନା, ଏ ମେଘ ଦ୍ୱାରା ଯେଉଁ ବୃଷ୍ଟି ହେଉଛି, ପ୍ରୀଣନଂ ଜୀବନ ପୟ, ଏ ଜଳଟା ମନୁଷ୍ୟମାନଙ୍କର ଜୀବନ ଭଳି, ଜଳ ମନୁଷ୍ୟମାନଙ୍କର ଜୀବନ, ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ ବୋଲି କୁହାଯାଏ। ଜଳ ଯଦି ଠିକ୍ ସମୟ ନ ଠିକ୍ ଭାବେ ନ ମିଳିଲା ତାହେଲେ ସୃଷ୍ଟିନାଶ ହୋଇଯିବ, ସମସ୍ତେ ଜୀବନ ମୃତ୍ୟୁବରଣ କରିବେ, ଅନ୍ତିମ ସମୟରେ ସେଇଆ ହେବ, ଯେତେବେଳେ ପ୍ରଳୟ ହେବ ସେ ସମୟରେ ଆଉ ବର୍ଷା ହେବ ନାହିଁ, 100 ବର୍ଷ ଧରି ବର୍ଷା ହେବ ନାହିଁ, ଏବଂ ଯେଉଁ ରହିଛନ୍ତି ଖରା ଗ୍ରୀଷ୍ମ ରହିଛି, ସୂର୍ଯ୍ୟଙ୍କର ତାପ ବଢ଼ି ବଢ଼ିକା ଯିବ, ତେଣୁ ଏଇଭଳି ଭାବରେ ଅବସ୍ଥା ହେବ ଯେଉଁ ପ୍ରଳୟ ସମୟରେ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ ପ୍ରଳୟ ବିଷୟରେ। ତେଣୁ ଏଇଭଳି ଭାବରେ 100 ବର୍ଷ କାଳ ବିନା ବୃଷ୍ଟିରେ ଯେତେବେଳେ ରହିବେ ଆଉ କେହି ବଞ୍ଚିପାରିବେ ନାହିଁ, ସୂର୍ଯ୍ୟ ତାପ ବଢ଼ି ବଢ଼ିକା ଯିବ, କେହି ବଞ୍ଚିପାରିବେ ନାହିଁ, ତାପରେ ପୁଣି 100 ବର୍ଷ କାଳ ଭୀଷଣ ବୃଷ୍ଟି ହେବ, ସବୁ ପ୍ରଳୟ ପ୍ରଦୂଷିତ ଜଳ ଆସିଯିବ, ସବୁ ପ୍ରଳୟ ଜଳ ଆସିଯିବ, ଏସବୁ ଯେଉଁ ଅନ୍ତିମ ସମୟରେ ଯେତେବେଳେ ପ୍ରଳୟ ହେବ ସେସବୁ ବର୍ଣ୍ଣନା କରା, 4 ପ୍ରକାର ପ୍ରଳୟ ରହିଛି, ଏସବୁ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତେଣୁ ନନ୍ଦ କହୁଛନ୍ତି, ନନ୍ଦ ମହାରାଜ କହୁଛନ୍ତି, ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘା ତସ୍ୟ ଆତ୍ମମୂର୍ତ୍ତି ହେ ତେ ଅଭିବର୍ଷନ୍ତି ଭୂତାନାମ, ତେ ସେମାନେ ସବୁ ବର୍ଷା କରୁଥିବାରୁ, ଇନ୍ଦ୍ରଦେବ ବର୍ଷା କରୁଥିବାରୁ ଜୀବମାନେ ବଞ୍ଚିକି ରହିଛନ୍ତି, ପ୍ରୀଣନଂ ଜୀବନ ପୟ, ସମସ୍ତ ଜୀବମାନଙ୍କର 84 ଲକ୍ଷ ଜୀବମାନଙ୍କର ଜଳ, ନହେଲେ ସେମାନେ ମୃତ୍ୟୁବରଣ କରିଯିବେ। ଆମର ଆଡ଼ଭର୍ଟାଇଜମେଣ୍ଟ ମୁଁ ଦେଖୁଛି, ଗୋଟେ ଜାଗାରେ ମୁଁ ଦେଖୁଥିଲି ରୋଡ୍ ସାଇଡ଼ରେ ସବୁ ଆଡ଼ଭର୍ଟାଇଜମେଣ୍ଟ କିଏ କରୁଛନ୍ତି ସେଇଟା, ଏ କହୁଛନ୍ତି, 1000s ହାଭ୍ ଲିଭ୍ଡ ୱିଦାଉଟ୍ ଲଭ୍ ବଟ୍ ନଟ୍ ଏ ସିଙ୍ଗିଲ୍ ପର୍ସନ୍ ଲିଭ୍ସ ୱିଦାଉଟ୍ ୱାଟର୍, ଜଳର ଯେଉଁ ରହିଛି, ଜଳର ଯେଉଁ ଉପକାରିତା ବା ଜଳର ଯେଉଁ ମହାନତା, ଯେଉଁ ଜଳର ଯେଉଁ ଉପଯୋଗିତା ବିଷୟରେ ଜଳର ଶ୍ରେଷ୍ଠତା ବିଷୟରେ ଏଇ ଏଇ କଥାଟି କୁହାଯାଇଛି। ଥାଉଜେଣ୍ଡସ୍ ହାଭ୍ ଲିଭ୍ଡ ୱିଦାଉଟ୍ ଲଭ୍, ହଜାର ହଜାର ଲୋକ ବିନା ଭଲ ପାଇବାରେ ବଞ୍ଚିପାରନ୍ତି ବା ବଞ୍ଚିଛନ୍ତି, କିନ୍ତୁ ଜଣେ ଲୋକ ବିନା ଜଳରେ ବଞ୍ଚିପାରିବ ନାହିଁ। ଏଭଳି ଭାବରେ ଆଡ଼ଭର୍ଟାଇଜମେଣ୍ଟ ହେଇଛି। ତେଣୁ ତଂ ତାତ ବୟମନି ଚ ବାର୍ମୁଚାଂ ପତିମେଶ୍ୱରଂ ଦ୍ରବ୍ୟ ତତ୍ ରେତସା ସିଦ୍ଧେଇ ଯଜନ୍ତେ କ୍ରତୁଭିର୍ ନରହା। ଏ ତାତ, ଏ ପୁତ୍ର, ବୟମ୍ ଅନ୍ୟ ଚ, ଖାଲି ଆମେ ନୁହଁ, ସମସ୍ତେ ଏସବୁ କରୁଛନ୍ତି। ବାହା ମୁଚା ମେଘମାନଙ୍କର ପତି ଈଶ୍ୱର ଯିଏ ହେଉଛି ଇନ୍ଦ୍ର, ତାଙ୍କ ଦ୍ରବ୍ୟ ତତ୍ ରେତସା, ତାଙ୍କର ରେତସା ବା ତାଙ୍କର ଶକ୍ତି, ଜଳ ହେଉଛି ତାଙ୍କର ଶକ୍ତି, ସେଇ ଜଳରୁ ଏଇସବୁ ଆମେ ପ୍ରାପ୍ତ ହେଉଛେ, ଦ୍ରବ୍ୟ ଯାହା ସବୁ ପ୍ରାପ୍ତ ହେଉଛି, ଶସ୍ୟ ଇତ୍ୟାଦି ସବୁ ଉତ୍ପନ୍ନ ହେଉଛି, ଜଳ ବୃଷ୍ଟି ହେଉଥିବାରୁ ଜଳ ସବୁ ଶସ୍ୟ ସବୁ ଉତ୍ପନ୍ନ ହେଉଛନ୍ତି। ଯଜନ୍ତେ ପ୍ରତିଭୀର ନରା, ତେଣୁ ମନୁଷ୍ୟମାନେ ଏଇସବୁ ଯଜ୍ଞ ଇତ୍ୟାଦି କରୁଛନ୍ତି, ସେ ବର୍ଷା କରୁଥିବାରୁ ସବୁ ଉତ୍ପନ୍ନ ଶସ୍ୟ ଉତ୍ପନ୍ନ ହେଉଛି, ସେସବୁ ସବୁଥିରେ ଏଇସବୁ ଯଜ୍ଞ ହୋଇପାରୁଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କର କହୁଛନ୍ତି, ତାତ ଇତି ସ ଲାଳନ ସମ୍ବୋଧନେନ ତାଦୃଶ ପୂଜ୍ୟ ଦେବତାନାମ ଏବ ମେବାନୁ ଅନୁଗ୍ରହେଣ ଅନୁଗ୍ରହେଣ ଏତାବତ୍ ଗୁଣବାନ ତଂ ପୁତ୍ର ପ୍ରାପ୍ତ ଅସ ଧନାମ ଏବାନ ଅନୁ ଅନୁଗ୍ରହେଣ ହଁ ଅସ ତ ପୂଜା ପ୍ରତ୍ୟାଖ୍ୟାନ ତ୍ୟା ନୌଚିତ। ନନ୍ଦମାନେ ବୁଝିଗଲେଣି ଯେ ପୁଅ ଚାହୁଁଛି ଏସବୁ ପୂଜାକୁ ବନ୍ଦ କରିବା ପାଇଁ, କାରଣ ପୁଅର ସବୁ ଅଦ୍ଭୁତ କର୍ମ ସବୁ ଦେଖୁଛନ୍ତି ନା, ଛଅ ଦିନଠୁ ଆରମ୍ଭ କରି ଲୀଳା ସବୁ ଚାଲିଛି, ପୁତ୍ରଙ୍କୁ ହତ୍ୟା କରିଛନ୍ତି, କେତେ କ'ଣ ସବୁ କଲେଣି, ଅସୁରମାନଙ୍କୁ ହତ୍ୟା କରିସାରିଛନ୍ତି, ଯେତେବେଳେ ଇଏ କଲେ କ'ଣ ଯେଉଁ କାଳିଆ ଦଳନ କଲେ, କାଳିଆ ଦଳନ ଲୀଳା ହେଲା, ଏ ପାଞ୍ଚ ବର୍ଷ ଲୀଳା, ଏଇଭଳି ଭାବରେ ଅନେକ ଲୀଳା ସବୁ ଦେଖିଛନ୍ତି। ନନ୍ଦ ମହାରାଜ ଜାଣିଛନ୍ତି ପୁଅ ବିଷୟରେ, ଅସାଧାରଣ ପୁଅ, ଗର୍ଗର ମହାରାଜ କହିଛନ୍ତି ନାରାୟଣ ସମ ଗୁଣେଇ, ନାରାୟଣ ଭଳି ୟାଙ୍କର ଗୁଣ ସବୁ ରହିଛି, ତେଣୁ ଜାଣିପାରିଲେଣି ନନ୍ଦ ମହାରାଜ ଯେ ବର୍ତ୍ତମାନ ପୁଅ ଚାହୁଁଛି ଏଇଟା ବନ୍ଦ କରିବା ପାଇଁ। ତେଣୁ ସେ କହିବାର ଉଦ୍ଦେଶ୍ୟ, ତାତ ଶବ୍ଦ ବ୍ୟବହାର ଯେଉଁ ସମ୍ବୋଧନ କଲେ ତାର ଉଦ୍ଦେଶ୍ୟ ହେଉଛି, ହେ ତାତ ଲାଳନ ସମ୍ବୋଧନ ନା ତାଦୃଶ ପୂଜ୍ୟ ଦେବତାନାମ ଅନୁଗ୍ରହେଣ, ସେଇ ଦେବତାମାନଙ୍କ ଅନୁଗ୍ରହରୁ ମୁଁ ତୁମ ଭଳି ଗୁଣବାନ ପୁତ୍ରକୁ ପ୍ରାପ୍ତ ହୋଇଛି, ତେଣୁ ତାଙ୍କର ପୂଜାକୁ ପ୍ରତ୍ୟାଖ୍ୟାନ କରିବାଟା ଠିକ୍ ହେବନି, ଉଚିତ ହେବ ନାହିଁ, ସେଥିପାଇଁ ତା ତ ସମ୍ବୋଧନ କରୁଛନ୍ତି। ଏ କୃଷ୍ଣ, ତୁ ତ ଯାହା ଚାହିଁବୁ ସେଇଆ ହେବ, ଏ ତା ତ ମୁଁ ତତେ ପାଇଛି, ପୁତ୍ର ହିସାବରେ ପାଇଛି, ଦେବତାମାନଙ୍କ ଅନୁଗ୍ରହ ମୁଁ ପାଇଛି, ବୃଦ୍ଧ କାଳରେ ନନ୍ଦ ମହାରାଜ ପୁତ୍ର ପ୍ରାପ୍ତ ହୋଇଛନ୍ତି, ଯୁବକ ଅବସ୍ଥାରେ ପୁତ୍ର ପ୍ରାପ୍ତ ହୋଇପାରିଲେ ନାହିଁ, ବହୁତ ବର୍ଷ ବିତିଗଲା ସେ ପୁତ୍ର ପ୍ରାପ୍ତ ହେବା ପାଇଁ। ଭଗବାନ ରାମଚନ୍ଦ୍ର ମଧ୍ୟ ତାଙ୍କର ପିତା ଦଶରଥ ମହାରାଜ ପୁତ୍ର ହେଇକି ଆସିଲେ, ତାଙ୍କୁ 60,000 ବର୍ଷ ବୟସ ହେଇଥିଲା ସେତେବେଳେ, ଦଶରଥ ମହାରାଜଙ୍କର ବର୍ଣ୍ଣନା କରାଯାଏ। ତେଣୁ ବହୁତ ବୃଦ୍ଧ ଅବସ୍ଥାରେ ମୁଁ ତୁମକୁ ପୁତ୍ର ରୂପେ ପାଇଛି, କାରଣ ଦେବତାମାନଙ୍କ ଅନୁରୋଧରେ, ତେଣୁ ତୁମେ ଏଇ ଯେଉଁ ଦେବତାମାନଙ୍କ ଯେଉଁ ତୁମେ ଯେଉଁ କଥା କହୁଛ ବର୍ତ୍ତମାନ ପୂଜା ବନ୍ଦ କରିବା ପାଇଁ ଚାହୁଁଛ, ଏଇଟା ଠିକ୍ ହେବ ନାହିଁ, ନନ୍ଦ ମହାରାଜ ସେଥିରେ ତାତ ଶବ୍ଦ ବ୍ୟବହାର କରିଛନ୍ତି। ତେଣୁ ସେ କହୁଛନ୍ତି, ତଂ ତାତ ବୟମନି ଚ ବାର୍ମୁଚାଂ ପତିମେଶ୍ୱରଂ ଦ୍ରବ୍ୟ ତଦ୍ରେତସା ସିଦ୍ଧେଇ ଯଦନ୍ତେ କତିଭିର୍ ନରା। ହେ ତାତ, ଖାଲି ଆମେ ନୁହଁ, ଅନ୍ୟମାନେ ମଧ୍ୟ ପୂଜା କରୁଛନ୍ତି, କାହିଁକି ନା ତାଙ୍କର କୃପାରୁ, ତାଙ୍କର ଏଇ ଯେଉଁ ବୃଷ୍ଟିରୁ ସବୁ ଦ୍ରବ୍ୟ ଆମେ ପ୍ରାପ୍ତ ହେଉଛେ, ଯାହା ମାଧ୍ୟମରେ କି ଆମେ ଯଜ୍ଞ କରୁଛେ। କତିଭିର୍ ନରା ତତ୍ସେଣୁ ପଜୀବନ୍ତି ତ୍ରିବର୍ଗ ଫଳ ହେ ତେବେ ପୁଂସାଂ ପୁରୁଷ କାରଣାଂ ପର୍ଜନ୍ୟ ଫଳ ଭାବନ। ପୁଂସାଂ ପୁରୁଷ କାରଣାଂ ତତ୍ ଶେଷଣ ଉପଜୀବନ୍ତି, ଶେଷଣ କହିଲେ ଯେମିତି ଆମର କୁହାଗଲା ଯଜ୍ଞ ସୃଷ୍ଟା ସିନ ସନ୍ତୁ, ସେଭଳି ଭାବରେ ତାଙ୍କର ତାଙ୍କୁ ପୂଜା କଲେ ତାଙ୍କର କୃପାରୁ ଆମେ ଜୀବନ ପ୍ରାପ୍ତ ହେବା, ଉପଜୀବନ୍ତି ତ୍ରିବର୍ଗ ଫଳ ହେଇଥିବେ, ତ୍ରିବର୍ଗ ଆମେ ପ୍ରାପ୍ତ ହେବା। ପୁଂସାଂ ପୁରୁଷ କାରଣ पर्जन फल भावन पर्जन इंद्र से फल प्रदान करसंती यज्ञ कले से फल प्रदान करिवे केमिति विश्वनाथ चक्रपति ठाकुर कहते पर्जना दृष्टि पर्जना बा इंद्र इंद्रकर गोटे नाम हो पर्जन्य एवं मेघ को मध्य पर्जन्य भी कह जाए पर्जन्य पिता नाम हो पर्जन्य नंद महाराज पिता नाम हो पर्जन्य पर्जन्य एवं वसुदेव पिता होती सुरसेन ये दुज होती देवमीढ़ पुत्र देवमीढ़ क्षत्रिय पत्नी गर्भर आसरसेन एवं वैश्य पत्नी गर्भर आसजन्य पर्जन्य पुत्र हो नंद महाराज और सुरसेन पुत्र हो वसुदेव तेन वसुदेव और नंद महाराज दुई भाई भली पितांगर पिता हूँ एक अजा हो एक तेणु पर्जना दृष्टि बा इंद्र द्वारा इंद्र पाखु ये वर्षाटा आसूरी वृष्टि अन्न वृष्टि होती शस्य सब उत्पन्न होमर रघुनंदन धाम बर्तमान अन्न व्यवस्था कर चाष हो गोरमोहन प्रभु इत्यादि सब लग पड़ चाषे चाष कार्य बर्तमान अन्न हम अन्ना वृष्टि जदि न हम अन्न कौट हो पार तेणु ये वृष्टि अन्न अन्ना जीविका अन्न प्राप्त हेले आम जीविका प्राप्त हवा अन्न व्यवसाय करवा जेको जीविका प्राप्त हो अन्न द्वारा जीविका तो धर्म बा जीवन प्राप्त अन्न खाई न खाइले आम बच पार कि अन्न जीवन प्राप्त हेले सीना धर्म आचरण करवा जो रही खड़ु धर्म साधन कहे ये जो शरीरटा रोचे शरीर हूँ कौन शरीर आदि खड़ु धर्म साधन ये शरीरटा हूँ धर्म साधन पर उद्दिष्ट रही तेणु शरीर पर मंस मंस जहाँ खाऊ खा शरीर थी बची सीना धर्म का कहीकि लोक मैंने यहाँ कहती पचार शरीर मध्यम खड़ु धर्म साधन शरीर पर सब आवश्यकता रही है शरीर टाइम बची थी सब धर्म कर आ सब तो खाइबन यहाँ खाइबन सीटा खाइबन सीटा खाइबन आम बचा कौन आ धर्म कौन पालन करवा यह भाव कहते लोक मैंने जाह धर्म धर्मात उद्यम ये धर्म करवा द्वारा आम विभिन्न प्रकार उद्यम करुचे विभिन्न प्रकार जो रही चतुर्वर्ण महाशिष्ट इत्यादि सब रही भगवान कही से कथा यह सब आम करे जत वस्तुत पर्जन एवं त्रिवर्ग मूल हेतु तेणु पर्जन बा इंद्र ये त्रिवर्गर जो धर्म अर्थ काम सब रही त्रिवर्गर मूल हेतु होती इंद्र तेणु पृथ्वी नरा फल भावन ज एनं विश्वज धर्म पारंपर्यागत नर काम द्वेषा भया लोभा सब ही नाप्नोति शोभनम ज एनं विश्वज धर्म यहाँ हूँ आम धर्म देवता पूजा करवा इंद्र को पूजा करवा यह आम धर्म पारंपर्यागत नर ए परंपरा गढ़ी आस परंपरा प्राप्त भगवान भगवान कहले कदा एवं परंपरा प्राप्त नंद महाराज मतलब कहते परंपरा प्राप्त एवं परंपरा प्राप्त यहाँ आम परंपरा प्राप्त होचे काम किंतु जो मैंने काम द्वारा कह कहीं पूजा पूजी करवा आम धनटा संचय कर रखिले से बढ़ी बढ़िया जीव धन आहरी बढ़ इत्यादि काम द्वारा काम बेगरे से यू करे ना बा द्वेष देवता मन कहीं आम पूजा करवा द्वेष करवा ईर्षा करवा जदि तार पूजा बंद करे भय कौन कारण भय कहीं पूजा करवा भयर अर्थ कौन हम इटी जहाँ भी हो भयवशत लोभ पैसा खर्च हो जाए लोभ बंद करने चाहिए सब ही नापनती शोभनम से मैंने जीवन में मंगलता प्राप्त हो पारे ना निज धार्मिक भय कहीं करे व्यतिरेक दोष भाव यहाँ कर कौन रही गुण सब कहले जदि न करवा ये दोष बोली कहीदे भयर कहीं बंद करेंगे ये मुझे बुझीपना तो देखा बुझा आचार्य मैंने कौन कहते श्लोक भय कहीं कहगला ତେବେ ଯାହା ହଉ ଏଇଭଳି ଭାବରେ ଯେତେବେଳେ କହିଲେ ତେଣୁ ବର୍ତ୍ତମାନ ଭଗବାନ ପୁଣି କହିବେ, ତେରରୁ ଆରମ୍ଭ ହବ ଭଗବାନ କଥା। ହଁ, ବାରରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବଚୋ ନିଶମ୍ୟ ନନ୍ଦସ୍ୟ ତଥା ନିଏସାଂ ବୃଦୌକସାଂ ଇନ୍ଦ୍ରାୟ ମନୁ ଜନ୍ୟନ୍ ପିତରଂ ପ୍ରାହ କେଶବ। ବର୍ତ୍ତମାନ ପିତା ଏଭଳି ଭାବରେ ପ୍ରଶ୍ନ ଉତ୍ତର ଦେଲେ, ଆଦର୍ଶ ପ୍ରଶ୍ନର ଆଦର୍ଶ ଉତ୍ତର ଦେଲେ, ଭଗବାନଙ୍କର ପ୍ରଶ୍ନର ଉତ୍ତର ଦେଇଦେଲେ, ତାଙ୍କର ପିତା କୃଷ୍ଣଙ୍କର ପିତା ନନ୍ଦ ମହାରାଜ ଦେଇଦେଲେ। ତେଣୁ ବର୍ତ୍ତମାନ ଭଗବାନଙ୍କର ଯେଉଁ ଇଚ୍ଛା ରହିଛି, ନନ୍ଦ ମହାରାଜଙ୍କର ଯେଉଁ ଇନ୍ଦ୍ରଯଜ୍ଞକୁ ବନ୍ଦ କରିବେ, ଇନ୍ଦ୍ରଙ୍କର ଗର୍ଭକୁ ଖଣ୍ଡନ କରିବେ, ସବୁ ବର୍ତ୍ତମାନ ଭଗବାନ ବ୍ୟବସ୍ଥା କରିବେ। ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ। ତେଣୁ ବଚୋ ନିଶମ୍ୟ ନନ୍ଦସ୍ୟ, ତାଙ୍କ ପିତା ଏବଂ ଅନ୍ୟମାନଙ୍କର ମଧ୍ୟ ତଥା ଅନ୍ୟସାଙ୍ଗ ବ୍ରଜକୋସାମ, ନନ୍ଦ ମହାରାଜ ଯେତେବେଳେ କହୁଛନ୍ତି ଅନ୍ୟମାନେ କହୁଛନ୍ତି ହଁ ସେଇଟା ଠିକ୍ କଥା, ଅନ୍ୟମାନେ ମଧ୍ୟ ସେଥିରେ ଦେଉଛନ୍ତି ସମର୍ଥନ କରୁଛନ୍ତି, ହଁ ସେଇଟା ଠିକ୍ କଥା, ଆମେ ଏଇଟା କରିବା କଥା, ନନ୍ଦ ମହାରାଜ ଯାହା କହୁଛନ୍ତି ଠିକ୍ କଥା, ଏଭଳି ଭାବରେ କହୁଛନ୍ତି ବ୍ରଜକୋସାମ। ଏଇଟାକୁ ଶୁଣିକରି ଇନ୍ଦ୍ରାୟ ମନୁ ଜନୟନ, ଇନ୍ଦ୍ରଙ୍କର କ୍ରୋଧ ଯାତ କରିବା ପାଇଁ, ଇନ୍ଦ୍ରଙ୍କ ମନୁ ଜନୟନ ପିତରଂ ପ୍ରାହ କେଶବ, ବର୍ତ୍ତମାନ ପିତାଙ୍କୁ କେଶବ ସେ କୁହାଗଲା। କେଶବ ଶବ୍ଦ କାହିଁକି ବ୍ୟବହାର କରାଗଲା, କେଶବ ଯାହାଙ୍କ ଅଧୀନରେ ସମସ୍ତେ ରହିଛନ୍ତି ସେ କେଶବ, କହିଲେ ବ୍ରହ୍ମା, ଈଶ କହିଲେ ଶିବ, ଯାହାଙ୍କୁ ଯିଏ ବଶୀଭୂତ କରିଛନ୍ତି କେଶବ ସିଏ। କୋଇଲି ଲୋକେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ପୁତ୍ର ଲେଉଟି ନଇଲା। କେଶବ ସେ ସମସ୍ତଙ୍କୁ ନିଜ ବସରେ କରିଛନ୍ତି, ତେଣୁ କେଶବ ଶବ୍ଦର ଅର୍ଥ ମଧ୍ୟ କ'ଣ ଅଛି ସେଇଟା ବୁଝିବାକୁ ପଡ଼ିବ। ମୁଁ ଆଜି ଫାର୍ଷ୍ଟ ଟାଇମ୍ ତ କଥା କହିଲି, ଟିକେ ପଢ଼ିପାରିନାହିଁ, ବୁଝିପାରିନାହିଁ, ଶୁଣିପାରିନାହିଁ। ଆଉ ସିଦ୍ଧସ୍ୱାମୀ ବର୍ଣ୍ଣନା କରିଛନ୍ତି ଯେ ଭଗବାନ କୃଷ୍ଣଙ୍କର କେବଳ ଜଣେ ଦେବତାଙ୍କୁ ଅପମାନ କରିବାର ଉଦ୍ଦେଶ୍ୟ ନଥିଲା, ବରଂ ଭଗବାନଙ୍କ ଏକ କ୍ଷୁଦ୍ର ଭୃତ୍ୟ ଇନ୍ଦ୍ର ରୂପେ ଯାହାଙ୍କର ଭଗବାନଙ୍କ ପ୍ରତିନିଧିତ୍ୱ କରିବାର କଥା, ତାଙ୍କ ହୃଦୟରେ ଜାଗରୂପ ଅହଙ୍କାରର ବିଶାଳ ପର୍ବତଟିକୁ ଚୂର୍ଣ୍ଣ କରିବାକୁ ସେ ଚାହୁଁଥିଲେ, ତାଙ୍କର ଯେଉଁ ଗର୍ଭକୁ ଭଙ୍ଗ କରିବା ପାଇଁ ଚାହୁଁଥିଲେ। ଗିରି ଗୋବର୍ଦ୍ଧନ ଉତ୍ତରଣ ଦ୍ୱାରା ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପୂଜା ନାମକ ଏକ ଆନନ୍ଦମୟ ବାତ୍ସରିକ ଉତ୍ସବର ପ୍ରବର୍ତ୍ତନ କଲେ, କିନ୍ତୁ ଇନ୍ଦ୍ରଯଜ୍ଞ ବନ୍ଦ କଲେ ତାହା ନୁହଁ, ଗୋବର୍ଦ୍ଧନ ଯଜ୍ଞ ଆରମ୍ଭ କଲେ, ଏବଂ ତାଙ୍କ ପ୍ରେମିକ ଭକ୍ତବୃନ୍ଦଙ୍କ ସହିତ ସେହି ପର୍ବତ ତଳେ ଆହୁରି କିଛି ଦିନ ଏକ ସଙ୍ଗେ ବାସ କରିବା ସଙ୍ଗେ ସଙ୍ଗେ ସେ ଆହୁରି ମନୋରମ ଲୀଳା ଉପଭୋଗ କଲେ। ଏସବୁ କରିବେ, ସେଥିପାଇଁ ଭଗବାନ ସବୁ କହିବେ। ବର୍ତ୍ତମାନ ତେରୁ ଶୋକରୁ ଆରମ୍ଭ ହେବ ଭଗବାନ କଥା, ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା କାହାର କିଛି କହିବାର ଅଛି ଅନ୍ୟ କିଛି କଥା, ନହେଲେ ଆମ କଥାକୁ ବିଶ୍ରାମ ଦେବା। ହଁ, କେଶ ମଧ୍ୟ ବହୁତ ସୁନ୍ଦର କେଶ ଭଗବାନଙ୍କ କେଶବ, ହଁ ସେଇଟା ବି ରହିଛି। ହଁ, କେଶିକୁ ବସ କରିଥିଲେ, ରମାଶିବଙ୍କୁ ମଧ୍ୟ ବସ କରିଛନ୍ତି କେଶବ। ହଁ ହଁ, କେଶବର ଅତି ଶ୍ଳୋକ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ। ହଁ, ଦେଖିବା ପାଇଁ ଆଚାର୍ଯ୍ୟମାନେ ସବୁ କ'ଣ ସବୁ କହିଛନ୍ତି, ମୁଁ ତ ତରତରିକି ଆସିଲି, ଆଜିଠୁ ଆରମ୍ଭ ହେଲା କଥା, ଆସନ୍ତାକାଲି ସମ୍ପୂର୍ଣ୍ଣ କଥା କହିବା, ଚାଲିବ 4 ତାରିଖ ପର୍ଯ୍ୟନ୍ତ ଏଇ ଗୋବର୍ଦ୍ଧନ ଲୀଳା ଚାଲିବ। ଗୋବର୍ଦ୍ଧନ ଲୀଳା 4ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ଆମେ 4 ତାରିଖ ପର୍ଯ୍ୟନ୍ତ କହିବା। 4ରେ ଆମେ ଯିବା, ହଁ ତେଣୁ ଗୋବର୍ଦ୍ଧନ ଲୀଳା ବର୍ଣ୍ଣନା କରି ଗୋବର୍ଦ୍ଧନ ଦର୍ଶନ କରିବାକୁ ଯିବା। ସବୁ ବୃନ୍ଦାବନ ଗୋବର୍ଦ୍ଧନ ଯେଉଁ ବର୍ତ୍ତମାନ କୁହାହେଉଛି ଗୋବର୍ଦ୍ଧନ, ସେ ଗୋବର୍ଦ୍ଧନକୁ ଯିବା ଆମେ, ରାଧାକୁଣ୍ଡ ଯିବୁ, ଗୋବର୍ଦ୍ଧନକୁ ଯିବା ଆମେ ଦର୍ଶନ କରିବା, ଏବଂ ଗୋବର୍ଦ୍ଧନ କଥା ଶୁଣିଲେ ବର୍ତ୍ତମାନ ଦେଖିବା ସେଠି ଗୋବର୍ଦ୍ଧନ କେମିତି ଧାରଣ କରିଥିଲେ ଭଗବାନ, ଯାଇକି ଦେଖିବା ସେଠି। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଅରଭବନ୍ଦ କି ଦାୟି ଗୋପମାନନ୍ଦୀ। ଆଉ କାହିଁକି ଭିଡ଼ିଓ ଚାଲିବ।